ସେଇଠି ଭଗବାନ ତାଙ୍କର ସଭାରେ ଖେଳୁଥିଲେ ପଶା ଖେଳୁଥିଲେ ସେଇଠି ଏଇ ଦ୍ୱାରକାବାସୀମାନେ ଯାଇ ତାଙ୍କୁ ଭଗବାନ ପ୍ରାର୍ଥନା କରୁଥିଲେ ଆମେ କହୁଥିଲେ ଖାଲି ଆଲୋଚନା କରୁଥିଲେ ସୁଧର୍ମା ବୋଧେ ସୁଧର୍ମା ଆଖ୍ୟାନ ସଭା ସଭି ଏଇ ଯେଉଁ ସୁଧର୍ମା ସଭା ରହିଛି ସେଇ ସଭାରେ ବୃଷ୍ଣି ବି କହ ଯେଉଁ ରହିଛି ସେ ସଭାରେ ଯେଉଁମାନେ ପ୍ରବେଶ କରିବେ ତାଙ୍କର ଛଅଟି ଉର୍ମି ବୌଦ୍ଧିକ ଜଗତରେ ଯେଉଁ ଛଅଟି ଉର୍ମି ରହିଛି ଯେଉଁଥିରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି ସେସବୁ ସେଥିରେ ରହିବ ନାହିଁ ସେସବୁ କ'ଣ ନା ଶୋକ ମୋହ ଜରା ମୃତ୍ୟୁ କ୍ଷୁଧା ଏବଂ ପିପାସା ବା ତୃଷା ବା ଶୋଷ ଏ ରହିବ ନାହିଁ ତେଣୁ ଏହିଭଳି ଭାବରେ ଭଗବାନ ସେଠି ବସା କରୁଥିଲେ ଅଖେଇ ବା ପଶା କରୁଥିଲେ ସେହି ସମୟରେ ଦ୍ୱାରକାବାସୀମାନେ ଯାଇକି ଭଗବାନଙ୍କୁ ଶଂସୁ ବା ପ୍ରାର୍ଥନା କରୁଛନ୍ତି କହୁଛନ୍ତି ଦୁଇଟି ଶ୍ଳୋକରେ କୁହାଯାଇଛି ଗତକାଲି ଆମେ ଆଲୋଚନା କରୁଥିଲେ ପାଞ୍ଚ ନମ୍ବର ଛଅ ନମ୍ବର ଶ୍ଳୋକଟି ନାରାୟଣ ନମସ୍ତେସ୍ତୁ ଶଙ୍କରଚକ୍ର ଗଦାଧର ଦାମୋଦର ଅରବିନ୍ଦାକ୍ଷ ଗୋବିନ୍ଦ ଯଦୁନନ୍ଦନ ଏହି ଶ୍ଳୋକଟି କହିଥିଲେ ବର୍ତ୍ତମାନ ଏଠି କହୁଛନ୍ତି ଏସ ଆୟତି ସବିତା ଏସ ଆୟତି ସବିତା ଯେମିତି ଆଙ୍ଗୁଠି ଦେଖିକି କହୁଛନ୍ତି ଏଠି ଆସୁଛନ୍ତି ଏସ ଆୟତି ସବିତା ସବିତା ଆସୁଛନ୍ତି ସବିତା କହିଲେ ସୂର୍ଯ୍ୟଦେବ ସୂର୍ଯ୍ୟଦେବଙ୍କର ଅନେକ ନାମ ରହିଛି, ଗୋଟେ ନାମ ହେଉଛି ସବିତା। ତେଣୁ ଏସ ଆୟାତି ସବିତା ତ୍ୱାମ୍ ବିଦୃକ୍ଷୁ ଜଗତପତେ, ହେ ଜଗତପତେ ଆପଣ ଦର୍ଶନ କରିବା ପାଇଁ ଇଏ ଆସୁଛନ୍ତି, ସବିତା ଆସୁଛନ୍ତି, ସୂର୍ଯ୍ୟଦେବ ଆସୁଛନ୍ତି। ମୁସ୍ନାନ୍ ଗଭସ୍ତି ଚକ୍ରେଣ, ମୁସ୍ନାନ୍ କହିଲେ ତାଙ୍କର ଏତେ ରହିଛି କ'ଣ, ତିଗ୍ମବୁ, ତିଗ୍ମବୁ କହିଲେ ଏତେ ତାଙ୍କର ଶରୀରରୁ ଜ୍ୟୋତି ବାହାରୁଛି, ତୀକ୍ଷ୍ଣ ଜ୍ୟୋତି ବାହାରୁଛି, ଆଉ ଆମର ଯେଉଁ ଚକ୍ଷୁର ରହିଛି ଆମେ ଦେଖିପାରୁ, ଆମେ ଦେଖିପାରୁନାହୁଁ। ମୁସ୍ନାନ୍ ଗଭସ୍ତି ଚକ୍ରେଣ, ତାଙ୍କର ଏଭଳି ଯେଉଁ ଆଲୋକ ରହିଛି, ଆଲୋକ ଦ୍ୱାରା ଆମର ଚକ୍ଷୁଷି, ମନୁଷ୍ୟମାନଙ୍କର ନୃଣାନ୍ ଚକ୍ଷୁଷି ତିଗ୍ମବୁ, ମନୁଷ୍ୟମାନଙ୍କର ଚକ୍ଷୁ ରହିଛି, ଭଗବାନ କାହାକୁ କିଭଳି ଭାବରେ ସୃଷ୍ଟି କରୁଛନ୍ତି, ଆମର ମନୁଷ୍ୟମାନଙ୍କର ଯେଉଁ ରହିଛି, ଆମର ଯେଉଁ ଚକ୍ଷୁ ରହିଛି, ଆମ ଚକ୍ଷୁରେ ଯାଇକି ଯେଉଁ ଉଜ୍ଜଳ ଆଲୋକକୁ ଦେଖିପାରିବା ନାହିଁ। କିନ୍ତୁ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ଦେବତାମାନେ ଦେଖିପାରିବେ, ଯେଉଁ ଦେବତାମାନେ ଦେବଲୋକରେ ଯେଉଁ ଅଛନ୍ତି ସେମାନେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତି, ତାଙ୍କର ଚକ୍ଷୁ ସେଇଭଳି ଭାବେ ରହିଛି। କିନ୍ତୁ ଆମ ଚକ୍ଷୁରେ ଆମେ ଅଧିକ ଆଲୋକ ହୋଇଗଲେ ଆମେ ଦେଖିପାରିବା ନାହିଁ। ଏଭଳି ଭାବରେ କାହାକୁ କେଉଁଭଳି ଭାବରେ ଶରୀରରେ ପ୍ରାପ୍ତ ହେଉଛନ୍ତି, ଏଭଳି ଅନେକ ସୃଷ୍ଟି ହୋଇଛି, ଭଗବାନ ଭୌତିକ ଜଗତ ଯେଉଁ ସୃଷ୍ଟି କରୁଛନ୍ତି, ଏ ସ୍ୱର୍ଗଲୋକ ମଧ୍ୟ ଭୌତିକ ଜଗତରେ ଯାଉଛି। ଏହିଭଳି ଭାବରେ ବ୍ରହ୍ମ ସଂଗୀତର ବ୍ରହ୍ମା କହୁଛନ୍ତି ଯେ ଯସ୍ୟ ପ୍ରଭା ପ୍ରଭତୁ ଜଗଦଣ୍ଡ କୋଟି କୋଟିଷୁ ଶେଷ ବସୁଧାଦି ବିଭୂତି ଭିନ୍ନ ତଦ୍ବ୍ରହ୍ମ ନିଷ୍କଳ ମନନ୍ତମ ଶେଷ ଭୂତମ ଗୋବିନ୍ଦମ ଆଦି ପୁରୁଷଂ ତମଂ ଭଜାମି। ଏ ସୂର୍ଯ୍ୟଙ୍କର ଯେଉଁ ଆଲୋକ ରହିଛି, ଏହିଭଳି ଭାବରେ ଅନେକ ଉଜ୍ଜ୍ୱଳ ସବୁ ରହିଛନ୍ତି, ନକ୍ଷତ୍ର ବା ଗ୍ରହ ସବୁ ରହିଛନ୍ତି, ଏମାନଙ୍କର ଆଲୋକ କେଉଁଠୁ ଆସୁଛି ନା ଭଗବାନଙ୍କ ପାଖରୁ ଆସୁଛି, ଏଟାକୁ ବୈଜ୍ଞାନିକମାନେ ବୁଝିପାରୁନାହାନ୍ତି। ସେମାନେ ଭାବୁଛନ୍ତି ଗୋଟେ ଆଲୋକ ପିଣ୍ଡ ରହିଛି, ଗୋଟେ ଜଳୁଛି, ଗୋଟେ ବସ୍ତୁ ଜଳୁଛି, ଯେଉଁଥିପାଇଁ କି ଏତେ ଆଲୋକ ଆସୁଛି, ଆସ୍ତେ ଆସ୍ତେ ସେଇଟା ସରିଯିବ, ଏଇଭଳି ଭାବରେ ତାଙ୍କର ଧାରଣା। କିନ୍ତୁ ସେଠି ସବୁ ଜୀବନ ରହିଛନ୍ତି, ବ୍ରହ୍ମା ସମୁଦ୍ର ବ୍ରହ୍ମା କହୁଛନ୍ତି ଯସ୍ୟ ପ୍ରଭା ପ୍ରଭୁତୁ ଜଗଦଣ୍ଡ କୋଟି, ଏଇଭଳି ଭାବରେ କୋଟି କୋଟି ଜଗଦଣ୍ଡ ରହିଛି, ଆମେ ଗୋଟିଏ ଜଗତରେ ରହିଛେ, ଗୋଟିଏ ବିଶ୍ୱରେ ରହିଛେ, ଯେଉଁ ବିଶ୍ୱରେ ଯେଉଁ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା, ଚତୁର୍ମୁଖୀ ବ୍ରହ୍ମା, ସିଏ 14 ଭୁବନ କରିଛନ୍ତି। ଏହିଭଳି ଭାବରେ ଅନେକ କୋଟି କୋଟି ବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଚନ୍ଦ୍ର ସବୁ ରହିଛନ୍ତି, ସବୁଠାରେ ରହିଛନ୍ତି, କୋଟି କୋଟି ବ୍ରହ୍ମାଣ୍ଡ ରହିଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଯସ୍ୟ ପ୍ରଭା ପ୍ରଭୁତ ଜଗଦଣ୍ଡ କୋଟି କୋଟିଷୁ ଶେଷ ବସୁଧା ବିଭୂତି ଭିନ୍ନ, ଯେଉଁ ବସୁଧା ବା ପୃଥିବୀ ବା ଯେଉଁ ଲୋକ ସବୁ ରହିଛନ୍ତି, ବିଭୂତି ଭିନ୍ନ, ବିଭିନ୍ନ ପ୍ରକାର ବିଭୂତି ରହିଛି, ବିଭିନ୍ନ ପ୍ରକାର ଆମ ପୃଥିବୀରେ ଯେଉଁ ସବୁ ରହିଛି, ଏଇଭଳି ଭାବରେ ସ୍ୱର୍ଗଲୋକରେ ଆହୁରି ଅଧିକ ଐଶ୍ୱର୍ଯ୍ୟ ସବୁ ରହିଛି, ତା ଉପରୁ ଯେତେ ଉନ୍ନତି ଲୋକକୁ ଯିବା ସେତେ 100 ଗୁଣ ଐଶ୍ୱର୍ଯ୍ୟ ସବୁ ବଢ଼ି ବଢ଼ିକା ଯିବ। ସେଇଭଳି ଭାବରେ ବିଭିନ୍ନ ଲୋକ ରହିଛି, ସିଦ୍ଧ ଲୋକ ରହିଛି, ଯେଉଁଠି ଜନ୍ମ ହେଲା ମାନେ ସେ ସିଦ୍ଧିପ୍ରାପ୍ତ ହୋଇଯିବେ, ଯେଉଁ ସିଦ୍ଧିପ୍ରାପ୍ତ ହେବା ପାଇଁ ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ଲୋକମାନେ ଆଚରଣ କରୁଛନ୍ତି, ଆଚରଣ କରି କିଛି ସିଦ୍ଧିପ୍ରାପ୍ତ ହେଉଛନ୍ତି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଣିମା ଲଢ଼ିମା ମହିମା ଇତ୍ୟାଦି ବିଭିନ୍ନ ପ୍ରକାର ସିଦ୍ଧି ରହିଛି। କିନ୍ତୁ ସେ ଲୋକରେ ଜନ୍ମ ହେଲା ମାତ୍ରେ ସେ ସିଦ୍ଧି ଜଣେ ପ୍ରାପ୍ତ ହୋଇଯିବ, ସିଦ୍ଧ ଲୋକ, ସିଦ୍ଧ ଲୋକ ବୋଲି କୁହାଯାଉଛି। ତେଣୁ ଏହିଭଳି ଭାବରେ ଅନେକ ପୃଥିବୀ ରହିଛି ବା ଅନେକ ଲୋକ ରହିଛି, ଯେଉଁଠାରେ ଅନେକ ପ୍ରକାର ବିଭୂତି ରହିଛି, ଦେବତାମାନଙ୍କର ସେଭଳି ଭାବରେ ଚକ୍ଷୁ ରହିଛି, ଯେଉଁ ଚକ୍ଷୁରେ ସେମାନେ ସୂର୍ଯ୍ୟଦେବଙ୍କୁ ଦେଖିପାରିବେ। କିନ୍ତୁ ମନୁଷ୍ୟମାନଙ୍କର ଏଭଳି ଭାବରେ ସୃଷ୍ଟି କରିଛନ୍ତି ନୃଣା, ମନୁଷ୍ୟମାନଙ୍କର ସେ ଦେଖିପାରିବେ ନାହିଁ, ଆଲୋକକୁ ଦେଖିପାରିବେ ନାହିଁ। ତେଣୁ ଚକ୍ଷୁଷି ତିଗ୍ମବୁ, ଏତେ ତିଗ୍ମ, ଏତେ ତୀକ୍ଷ୍ଣ ରଶ୍ମି ଆସୁଛି, ଆମେ ଦେଖିପାରିବା ନାହିଁ। ଏଭଳି ଭାବରେ ଆମ ଚକ୍ଷୁ ସୃଷ୍ଟି ହୋଇଛି, ଏଇ ଚକ୍ଷୁକୁ ନେଇକରି ଆମେ ଏତେ ଗର୍ବ କରୁଛେ ଯେ ଆମେ ଚକ୍ଷୁରେ ଦେଖିବୁ ଭଗବାନଙ୍କୁ, ଭଗବାନ କେମିତି ଦେଖିବୁ ଭଗବାନ, ଏ ଚକ୍ଷୁରେ ଯେଉଁ ଆଲୋକ ଟିକେ ଅଧିକା ହୋଇଗଲେ ଆମେ ଦେଖିପାରୁନାହିଁ, ଆମେ ଖାଲି ଯେ ସୂର୍ଯ୍ୟ ଯେଉଁ ଦେଖୁଛେ ଆଉ ଯେ ଗୋଟେ ଜ୍ୱଳନ୍ତ ପିଣ୍ଡ, ଆଉ କିଛି ନାହିଁ ସେଠି, ସେଠି ବହୁତ କଥା ରହିଛି, ଛୋଟିଆ ପିଣ୍ଡ ଭଳିଆ ରହିଛି, କିନ୍ତୁ କେତେ ଜିନିଷ, କେତେ ଆମର ପୃଥିବୀଠାରୁ କେତେ ଗୁଣ ସେ ବଡ଼, এইভাবে ভাবে আমার চক্ষুর সীমিত শক্তি রয়েছে, কিন্তু যে এই চক্ষুরে মধ্যে আমি ভগবান দর্শন করিপারিবা, চক্ষুরে মধ্যে ভগবান দর্শন করিপারিবা। শ্রীপ্রভুপাদ মহারাজ কহন্তি যেমি চক্ষুরে আমার যদি চক্ষুরে ক্যাটারাক্ট হয়ে যাইছি তাহলে আমি দেখিপারিবা না, যদিও আমার চক্ষু রয়েছে কিন্তু ক্যাটারাক্ট হয়েছিল আমি কিছু দেখিপারিবা না, ক্যাটারাক্ট অপরেসন হল পরে যাই আমি দেখিপারিবা। সেইভাবে ভাবে আমার যে চক্ষু রয়েছে জড় চক্ষু, অথ শ্রীকৃষ্ণ নামাদি না ভাবে গ্রাহ্যম ইন্দ্রেয়ী সেবন্মুখে জীবাদৌ স্বয়মেব স্মৃতি অদ। আমার যে চক্ষু ইত্যাদি সব ইন্দ্রিয় মানে রয়েছেন, জুহা ইত্যাদি সব বিভিন্ন প্রকার ইন্দ্রিয় রয়েছেন, এমানক দ্বারা আমি ভগবান জাঁপারা না, তো শ্রীকৃষ্ণ নামাদি না ভাবে গ্রাহ্যম ইন্দ্রেয়ী। কিন্তু এই ইন্দ্রিয় মানক দ্বারা যদি আমি ইন্দ্রিয় মানকর যদি নিয়ন্ত্রণকারী শিব ভগবান কৃষ্ণকে যদি আরাধনা করিবা বা সেবা সেবা করিবা তাহলে এই ইন্দ্রিয় মানক দ্বারা সে প্রকাশিত হবে। যে কহগলা তো শ্রীকৃষ্ণ নামাদি না ভাবে গ্রাহ্যম ইন্দ্রিয়ী সেবমুখে যাওয়া দেব, এই যে ইন্দ্রিয় মান অনেক তার ভিতরে জুহা ইন্দ্রিয় হচ্ছে বহু গুরুত্বপূর্ণ ইন্দ্রিয়, কারণ গোটি গোটি ইন্দ্রিয় সব আমার যে রয়েছেন দুইটি চক্ষু রয়েছে কিন্তু গোটিয়ে কার্য রয়েছে সেটা দর্শন করা, দুইটি কর্ণ রয়েছে কিন্তু গোটিয়ে কার্য করছে সে শ্রবণ করছে। এইভাবে ভাবে জুহা গোটে এভাবে ইন্দ্রিয় যে কি দুইটি কাম করছে, জুহা আমার একাধারে সে হচ্ছে কর্মেন্দ্রিয় এবং জ্ঞানেন্দ্রিয় মধ্যে। তেমন এই জুহারে আমি যদি ভগবান সেবা আরম্ভ করা, জুহার মাধ্যমে কথা কহবা ভগবান কথা কহবা ভগবান নাম নেবা, হরে কৃষ্ণ 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 হরে 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 রাম 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 হরে, এবং জুহার যে জ্ঞানেন্দ্রিয় কার্য রয়েছে রসনা সে অনুভব করিপার, এই খাদ্য ভগবান অর্পিত প্রসাদ গ্রহণ করা, তাহলে আস্তে আস্তে আমার ইন্দ্রিয় মান শুদ্ধ হলে আমি ভগবান দর্শন করিপার। তেমন সেইভাবে ভাবে রয়েছে এই প্রেমান চরিত ভক্তি বিলোচনে সন্থ সদৈব উদেশ বিলোকয়ন্তি যং শ্যাম সুন্দরম অচিন্ত্য গুণ স্বরূপম গোবিন্দমাদি পুরুষং তমাম ভজা। এই কারণ প্রেমাঞ্জন প্রেম রূপক অঞ্জন আমি গৌরবন্দী সে মহারাজ কহতি এই অঞ্জন কেউ মার্কেটে মিলবে না, এই অঞ্জন পাইবা হলে আমি জন সাধুঙ্কর শরণে যা পড়ব, তাঁকর আশ্রয় নেলে সে আমাকে সেই চক্ষু প্রদান করবে, দিব্য চক্ষু দিব্য দিব্য জ্ঞান হৃদয় প্রকাশিত, দিব্য জ্ঞান হৃদয় প্রকাশিত গুরুদেব কৃপার আমি দিব্য চক্ষু প্রাপ্ত হওয়া। চক্ষুর্মিলিতং যেন তস্মৈ শ্রীগুরবে নমঃ, আমি অজ্ঞান অন্ধকার ভিতরে রয়েছে চক্ষুরে আমি কিছু দেখিপারিবা না, কিন্তু এই চক্ষু এই যেতবে আমি গুরুদেবঙ্কর কৃপার গুরুদেবঙ্কর শরণের যা আমি অজ্ঞান ভিতরে রয়েছে আমার চক্ষুকে সে উন্মীলন করবে, চক্ষুকে সে দৃষ্টিশক্তি প্রদান করবে। ওং জ্ঞান তুমিরাঞ্জস জ্ঞানাঞ্জন শলাকয়া, কিভাবে দেবে না জ্ঞান রূপক অঞ্জন প্রদান করবে। চক্ষুর্মিলিত যেন তস্মৈ শ্রীগুরবে নমঃ, সেই গুরুকে আমি প্রণাম করা যে আমার চক্ষু প্রদান করতে আমি দেখিপারছি। সাধারণত লোক মানুষ চক্ষু লে সে অন্ধভাব রয়েছেন, চক্ষু থাইকি মধ্যে সে অন্ধ না, প্রহ্লাদ সপ্তম স্কন্ধ পঞ্চম অধ্যায়ে একথা কুমেন প্রহ্লাদ তাঁক পিতা হিরণ্যকশিপু কৌছেন মতেন কৃষ্ণে পরতো সুত বা মিথো বিপদেত গুহাবতানাম অদান্ত গোভীর শতান্ত মিশ্রম পুনঃ পুনচারিত চরণানাম। তাঁকর চক্ষু থিলে মধ্য সেমানকর ভগবান প্রতি কৃষ্ণঙ্ক প্রতি মতি আসু নাই, মতিন্ন কৃষ্ণে পরত সুতবা, নিজ নিজ জ্ঞান দ্বারা হোক বা অন্য মানে জ্ঞান প্রদান করবে আসবে না, মতিন্ন কৃষ্ণে পরত সুতবা মিথো বিপদে গৃহপ্রধান গৃহপ্রধান গৃহরে যে রয়েছেন এই গৃহর আবশ্যকতা পূরণ করবার তাঁর সময় চাল যাচ্ছে, ମିଥୁ ତାଙ୍କର ଗୃହରେ ଯେତିକି ପରିବାର ବର୍ଗ ସବୁ ରହିଛନ୍ତି ସମସ୍ତେ କେମିତି ଗୃହର ଆବଶ୍ୟକତା ପୂରଣ ହେବ ସେଇଥିରେ ସବୁ ବ୍ୟସ୍ତ ରହୁଛନ୍ତି। ଅଧାନ୍ତ ଗୋଭୀର ଯେଉଁ ଇନ୍ଦ୍ରିୟମାନ ରହିଛନ୍ତି ଇନ୍ଦ୍ରିୟକୁ ଦମନ କରିପାରୁନାହାନ୍ତି ସବୁ ଅଧାନ୍ତ ଗୋଭୀର ତେଣୁ ବିଶତାନ୍ତ ମିଶ୍ରଣ ସେମାନେ ନରକକୁ ପ୍ରବେଶ କରୁଛନ୍ତି ତେଣୁ ସେମାନେ ଜାଣିପାରୁନାହାନ୍ତି ଯେ ପ୍ରକୃତରେ ଭୌତିକ ଜଗତରେ କୌଣସି ଆନନ୍ଦ ନାହିଁ। ଯେଭଳି ଭାବରେ ଆଖୁଟାରେ ଯଦି ରସ ରହିଛି କିନ୍ତୁ ସେ ଆଖୁକୁ ରସ ବାହାର କରିଦେଲା ପରେ ବା ରସ ଚୋଷି ନେଲା ପରେ ସେ ଫିଙ୍ଗା ହୋଇଯାଉଛି ତାଦେହରେ ଆଉ କ'ଣ ରସ ରହିଛି କି ଭୌତିକ ଜଗତର ରସ ହେଉଛି ସେଇଭଳି ଭାବରେ ପୁନଃ ପୁନଃ ଚର୍ବିତ ଚର୍ବଣନା ସେ ଆଖୁ ରସକୁ ଚର୍ବଣ ହୋଇଯାଇଛି ଚର୍ବିତ ହୋଇଯାଇଛି ପୁଣି ତାକୁ ଆଉ ଥରେ ଚର୍ବଣ କରୁଛନ୍ତି ସାମାନ୍ୟ ଟିକେ ରସ ମିଳିବ ତେଣୁ ଏଇଭଳି ଭାବରେ ତିନୋଟି ଶ୍ଳୋକରେ ଭାଗବତ ସପ୍ତଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ପ୍ରହ୍ଲାଦ ତାଙ୍କ ପିତାଙ୍କୁ କହୁଛନ୍ତି ଭଗବାନଙ୍କୁ ଜାଣିବା ଏତେ ସହଜ ନୁହଁ। ନା ଦେବୀ ଧୂ ସ୍ୱାତଗତି ବିଷ୍ଣୁ ଦୁରାଶୟା ଦେ ବହିରର୍ଥମାନିନ ଅନ୍ଧା ଯଥା ଦେ ଉପନିୟମାନ ତେପି ସ୍ୱତନ୍ତ୍ରିୟା ମୃଦାମ ବଦ୍ଧା ନ ଦେବୀ ଧୂ ସେମାନେ ଜାଣନ୍ତି ନାହିଁ ପ୍ରକୃତି ସ୍ୱାର୍ଥ କେଉଁଥିରେ ଅଛି ସ୍ୱାର୍ଥ ହେଉଛି ଆମର ବିଷ୍ଣୁଙ୍କ ପାଖରେ ଆମେ ବିଷ୍ଣୁଙ୍କ ପାଖରେ ହିଁ ପ୍ରକୃତ ଆମର ସ୍ୱାର୍ଥ ରହିଛି କିନ୍ତୁ ସେମାନେ ଜାଣନ୍ତି ନାହିଁ କାହିଁକି ନା ଅନ୍ଧା ଯଦିଓ ତାଙ୍କର ଚକ୍ଷୁ ରହିଛି କିନ୍ତୁ ସେମାନେ ଅନ୍ଧ ସେମାନେ ଦେଖିପାରନ୍ତି ନାହିଁ। ଅନ୍ଧା ଯଥାନ୍ଧି ଉପନିୟମାନ ଗୋଟେ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବତେଇଲେ ଯାହା ହେବ ଫଳ ଯାହା ହେବ ଖାଲି ପଡ଼ିବା ହିଁ ସାର ହେବ ସେଇଭଳି ଭାବରେ କଥା ଅନ୍ଧା ଯଥାନ୍ଧି ଉପନିୟମାନ କାହିଁକି ସେମାନେ ଅନ୍ଧ ନା ତେପି ସ୍ୱତନ୍ତ୍ରିୟାମ ରୁଦାମ ବଦ୍ଧା ସେମାନେ ଯେଉଁ ଭଗବାନଙ୍କର ବା ନିୟନ୍ତ୍ରଣକାରୀ ଈଶ୍ୱରଙ୍କର ଯେଉଁ ତନ୍ତ୍ର ରହିଛି ବା ଯେଉଁ ଗୁଣ ରହିଛି ସତ୍ୱରଜତମ ତିନି ଗୁଣରେ ସେମାନେ ଉରୁଦାମ୍ନି ବଦ୍ଧା ଦୃଢ଼ ଭାବରେ ବନ୍ଦୀ ହୋଇକି ରହିଛନ୍ତି ଆଉ ସେମାନେ କ'ଣ ଦେଖିପାରିବେ ପଥ ପ୍ରଦର୍ଶନ କ'ଣ କରିପାରିବେ ବର୍ତ୍ତମାନ ଯୁଗରେ ଯେଉଁମାନେ ନେତା ରହିଛନ୍ତି ସେମାନେ ଏଇଭଳି ଭାବରେ ବର୍ତ୍ତମାନ ନେତା ହେଉଛନ୍ତି ଅନ୍ଧ ଅନ୍ଧ ନେତା ଆମକୁ କ'ଣ ବାଟ ବତେଇବେ ତେଣୁ ଯିଏ ପ୍ରକୃତରେ ଚକ୍ଷୁ ଅଛି ଯାହାର ସେଇମାନେ ହିଁ ବାଟ ବତେଇ ପାରିବେ ତେଣୁ ଏ ଚକ୍ଷୁ ହେଉଛି ଦିବ୍ୟ ଚକ୍ଷୁ ଯେଉଁମାନେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଛନ୍ତି ସେମାନେ ଆମକୁ ପ୍ରକୃତ ବାଟ ବତେଇ ପାରିବେ କେଉଁପଟେ ଆମେ ଯିବା କଥା। ଆଉ ଏ ପ୍ରଶ୍ନ ଗୋଟେ ରହିଥିଲା ମହାଭାରତରେ ଯକ୍ଷ ଏ ପ୍ରଶ୍ନଟି ପଚାରିଛନ୍ତି କହ ପନ୍ଥା କେଉଁପଟେ ବାଚ ବାଟଟା କୋଣଟା ଯୁଧିଷ୍ଠିର ମହାରାଜ ପ୍ରଶ୍ନର ଉତ୍ତର ସେ କଥା କହୁଥିଲେ ତର୍କ ଅପ୍ରତିଷ୍ଠ ହୃଦୟ ବିଭିନ୍ନ ନାଶ ଋଷି ଦଶ ମତମ ଭିନ୍ନ ତର୍କ ଅପ୍ରତିଷ୍ଠା ପ୍ରକୃତ ପନ୍ଥାଟା କେଉଁଟା ଆମେ ତର୍କ ମାଧ୍ୟମରେ ଜାଣିପାରିବା ନାହିଁ। ତର୍କ ମାଧ୍ୟମରେ ବହୁତ ତାର୍କିକ ରହିଛନ୍ତି ବିଭିନ୍ନ ପ୍ରକାର ତାର୍କିକ ସବୁ ରହିଛନ୍ତି ଯେମିତି ଆମର ପ୍ରସିଦ୍ଧ ତାର୍କିକ ରହିଛନ୍ତି ଭାରତବର୍ଷରେ ଜଣେ ଋଷି ସିଏ ସାଧାରଣ ବ୍ୟକ୍ତି ନୁହନ୍ତି ଚାରବାକ ସିଏ କହିଲେ ତାଙ୍କର ଦର୍ଶନ ହେଉଛି ଏଭଳି ଭାବେ ତାଙ୍କ ତର୍କ ଯାହା ଯିବେ ସୁଖମ ଯିବେ କ'ଣ ଋଣକୃତ ଆଗତମ ଯିବେ ଭସ୍ମୀଭୂତ ସେ ଦେହସ୍ୟ କୁତର ପୁନରାଗମନ ହୁଏ ଆମର ସମସ୍ତେ ଚାହୁଁଛନ୍ତି ସୁଖରେ ରହିବା ପାଇଁ ଆନନ୍ଦରେ ରହିବା ପାଇଁ ଚାରବାକ ମଧ୍ୟ ସେୟା କହିଲେ ଯାହା ବା ଯିବେ ସୁଖମ ଯିବେ ଯେତେ ଦିନ ପର୍ଯ୍ୟନ୍ତ ଜୀବନ ଧାରଣ କରୁଛେ ଆମେ ବଞ୍ଚିକି ରହିଛେ ଆନନ୍ଦରେ ରହିବା କିଭଳି ରହିବା ପଇସା ନାହିଁ ପଇସା ନାହିଁ କେମିତି ଭଲ ଖାଇଲେ ସିନା ଭଲରେ ଆମକୁ ସୁଖରେ ରହିବା ନା ପଇସା ନଥିଲେ ଋଣ କରି ଘିଅ ଖ ଋଣ କୃତ୍ୟା ଘିଅ ତ ପିଇବେ ଆଉ ଋଣ କଲେ କେମିତି ସୁଧାସୁଜି କରିବା ତାକୁ ନା ଭସ୍ମୀ ବହୁତ ଦେହସ୍ୟ ଶରୀର ତ ଭସ୍ମୀଭୂତ ହୋଇଯାଉଛି ଆଜି ଆମେ ଆମର ଯଜ୍ଞ ଚାଲିଛନ୍ତି ଜଗଦାନ ପ୍ରଭୁଙ୍କର ଶରୀର ଭସ୍ମ ହୋଇଗଲା ଶରୀର ଭସ୍ମ ହୋଇଗଲା କୁଥ ପୁନରାଗମନ ଭାବୁଛି ଆଉ କ'ଣ ସେ ଆସିବେ ଏଇଭଳି ଭାବରେ ଚାରବାକ କଥାକୁ ଯଦି ଗ୍ରହଣ କରିବା ତାହେଲେ ଏଇଭଳି ଭାବରେ ଚିନ୍ତା କରିବା ଏ ଜଣେ ଅନ୍ଧ ଏ ଅନ୍ୟ ଅନ୍ଧମାନେ ସେ ଭିତରେ ଗ୍ରହଣ କରୁଛନ୍ତି ସେଇଟାକୁ ଯେଉଁମାନେ ନାସ୍ତିକ ବ୍ୟକ୍ତିମାନେ ସେଇଟାକୁ ଗ୍ରହଣ କରିବେ ଏ ତର୍କକୁ ତର୍କ ଅପ୍ରତିଷ୍ଠ ସୁତ ବିଭିନ୍ନ ଶ୍ରୁତି ଶାସ୍ତ୍ର ମଧ୍ୟ ରହିଛି ବେଦ ଉପନିଷଦ ଇତ୍ୟାଦି ଅନେକ ପ୍ରକାର ଶାସ୍ତ୍ର ରହିଛନ୍ତି ଅନେକ ପ୍ରକାର କଥା ରହିଛି ତେଣୁ ଆମେ ଯେତେ ଭ୍ରମିତ ହୋଇଯିବା କେଉଁଟା ଠିକ୍ ଜାଣିପାରିବା ନାହିଁ ବିଭିନ୍ନ ନାଶ ଋଷି ସିଏ ଋଷି ପଦବାଚୀ ହେବେ ନାହିଁ, ଯେ ମତମ ନା ଭିନ୍ନ, ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଯଦି ଭିନ୍ନ ନ ହେବ ତାହେଲେ ତାଙ୍କୁ ଋଷି କୁହାଯିବ ନାହିଁ। PhD ଯେଉଁମାନେ କରୁଛନ୍ତି ସେମାନେ ଯେଉଁ ଥେସିସ୍ ଲେଖୁଛନ୍ତି ସେତେବେଳେ ସେ ଦେଉଛନ୍ତି ସାର୍ଟିଫିକେଟ୍ ଯେ ଏ ଯେଉଁ ମୁଁ ଥେସିସ୍ ଦେଉଛି ଏଇଟା ଅନ୍ୟ କୌଣସି ଥେସିସ୍ ସହିତ ଏଇଟା ନୁହଁ, ଏଇଟା ଅଲଗା, ଏଇଭଳି ଭାବରେ ଗୋଟେ ସାର୍ଟିଫିକେଟ୍ ଦେଉଛନ୍ତି। ତେଣୁ ସେ ଡକ୍ଟରେଟ୍ ପାଉଛନ୍ତି, ଡକ୍ଟର ହେଇଗଲେ ସିଏ। ତେଣୁ ଏଇ ଯେଉଁ ନା ତାଙ୍କୁ ଋଷି କୁହାଯିବ ନାହିଁ ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେବ। ଆମର ଭାରତବର୍ଷରେ ପ୍ରସିଦ୍ଧ ଷଡ଼ଦର୍ଶନ ରହିଛନ୍ତି, ଷଡ଼ଦର୍ଶନ ରହିଛନ୍ତି, ଗୌତମ, କଣାଦ, ପାତଞ୍ଜଳି ଇତ୍ୟାଦି, ଅଷ୍ଟାବକ୍ର, ଏଇଭଳି ଭାବରେ ଛଅଟି ଦର୍ଶନ ରହିଛି। କିନ୍ତୁ ଛଅଟି ଦର୍ଶନରେ ସେମାନେ ବହୁତ ପ୍ରକାର ତାଙ୍କର ଦର୍ଶନ ଦେଉଛନ୍ତି, ଏଭଳି ଦର୍ଶନ, ସେଭଳି ଦର୍ଶନ, ସେଭଳି ଦର୍ଶନ, ନ୍ୟାୟ, କ'ଣ ମାୟାବାଦ, ଅଷ୍ଟବକ୍ର ମାୟାବାଦ ଦର୍ଶନ ଦେଇଛନ୍ତି, ଗୌତମ, କଣାଦ ଏମାନେ ସବୁ ନ୍ୟାୟ ଦର୍ଶନ ଦେଇଛନ୍ତି, ପାତଞ୍ଜଳି ଅଷ୍ଟାଙ୍ଗ ଯୋଗ ବା ସେ ଗୋଟେ ଦର୍ଶନ ଦେଇଛନ୍ତି। ସେଇଭଳି ଭାବରେ କପିଳ, କପିଳ କହିଲେ ଜଣେ ନାସ୍ତିକ କପିଳ, ଭଗବାନ କପିଳ ଅଲଗା, ନାସ୍ତିକ କପିଳ ଜଣେ ସାଂଖ୍ୟ ଦର୍ଶନ ଦେଇଛନ୍ତି। ଏଇଭଳି ଭାବରେ ଏଇଭଳି ଭାବେ ଅଷ୍ଟାବକ୍ର ମାୟାବାଦ ଦର୍ଶନ ଦେଇଛନ୍ତି। ତେଣୁ ଏଇଭଳି ଭାବରେ ଛଅଟି ଦର୍ଶନ ରହିଛି, ଏହା ଦ୍ୱାରା ଆମେ ଜାଣିପାରିବା ନାହିଁ କେଉଁଟା ଠିକ୍, କେଉଁଟା ପଥ ଠିକ୍, ନା ସହ ଋଷି ଯଶ ମତମ ନା ଭିନ୍ନ। ତେଣୁ ଧର୍ମସ୍ୟ ତତ୍ତ୍ୱଂ ହିତ ଗୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର। ମହାଜନ ଯେନ ଗଥ ସ ପନ୍ଥା, ମହାଜନ ମାନେ ଏଇ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ଆମେ ସେଇଟାକୁ ଗ୍ରହଣ କରିବା। ବହୁତ ବଡ଼ ବଡ଼ ଋଷିମାନେ ରହିଛନ୍ତି, ସେମାନେ ଜାଣିପାରୁନାହାନ୍ତି କ'ଣ ଧର୍ମ, ତେଣୁ ମହାଜନ ମାନେ ସେଇଟାକୁ କହିଛନ୍ତି, ମହାଜନ ଯେନ ଗଥ ସ ପନ୍ଥା। ଏ କଥାଟି କହିବାରୁ ଯୁଧିଷ୍ଠ ମହାରାଜ, ଏ ଯେଉଁ ବଡ଼ ପ୍ରସଙ୍ଗ ରହିଛି ମହାଭାରତରେ, ସବୁ ପାଣ୍ଡବ ପାଞ୍ଚ ଭାଇ ଯାଇଥିଲେ ଯେତେବେଳେ ବନବାସରେ ଥିଲାବେଳେ, ସେହି ସମୟରେ ଗୋଟିଏ ଜଣେ ଋଷିଙ୍କର ଯେଉଁ ଅରଣି କାଠ ରହିଛି, ଯେଉଁ କାଠକୁ ଘଷିକିରି ଅଗ୍ନି ଉତ୍ପନ୍ନ ହେଉଥିଲା, ସେ ଅଗ୍ନିରେ ସେମାନେ ଯଜ୍ଞ କରୁଥିଲେ। କିନ୍ତୁ ପାଶ୍ଚାତ୍ୟ ଜଗତର ବୈଜ୍ଞାନିକମାନେ ବା ଦାର୍ଶନିକମାନେ ବା ବିଦ୍ୱାନ ପଣ୍ଡିତମାନେ ସେମାନେ କହିବେ, ଆଗ କାଳେ ଆମର ପୂର୍ବପୁରୁଷମାନେ ଥିଲେ, ଉଲଗ୍ନ ରହୁଥିଲେ, ସେମାନେ ଅଗ୍ନିର ଜାଣିନଥିଲେ କେମିତି ଅଗ୍ନି ବ୍ୟବହାର କରାଯିବ, ଅଗ୍ନି ଜାଣିନଥିଲେ ସେମାନେ, ଆଉ ଏଇଭଳି ରହୁଥିଲେ। ମହାଭାରତ 5000 ବର୍ଷ ତଳର କଥା କୁହାଯାଇଛି, କିଭଳି ଭାବରେ ସେ ସମୟରେ ଅଗ୍ନିର ବ୍ୟବହାର କରାଯାଉଥିଲା। ତେଣୁ ସେହି ସମୟରେ ଗୋଟେ ଗୁଣିଆ ଆସିକରି ସେ ଅରଣ୍ୟ କାଠକୁ ନେଇଗଲା, ତେଣୁ ସେ ଋଷି ଜଣଙ୍କ ବ୍ୟସ୍ତ ହୋଇକି ଯେତେବେଳେ ଧାଉଁଥିଲେ ସେହି ସମୟରେ ପାଣ୍ଡବମାନେ ଆସି ପହଞ୍ଚିଗଲେ, ସେମାନେ କହିଲେ ଆମେ ଆପଣ ବିଶ୍ରାମ ନିଅନ୍ତୁ, ଆମେ ଆଣିକି ଦେଉଛୁ, କହିକିରି ଯାଉଥିଲେ ଧାଇଁଲେ। ମୃଗୁଣୀ ପଳେଇଗଲା, ଏମାନେ ଯାଇପାରିଲେ ନାହିଁ। ସେହି ସମୟରେ କ'ଣ ଦ୍ରୌପଦୀଙ୍କୁ ବହୁତ ତୃଷା ହେଲା, ବହୁତ ଶୋଷ ହେଲା, ତେଣୁ ଏ ଶୋଷ ଜଳ ପାଇଁ ଜଣେ ଜଣେ କରି ଯାଉଥିଲେ। ପ୍ରଥମେ ଗଲେ ସହଦେବ, ତାପରେ ଗଲେ ନକୁଳ, ତାପରେ ଗଲେ ଅର୍ଜୁନ, ତାପରେ ଗଲେ ଭୀଷ୍ମ, କେହି ଫେରିଲେ ନାହିଁ। କିନ୍ତୁ ତାପରେ ଅନ୍ତିମରେ ଯେତେବେଳେ ଯୁଧିଷ୍ଠ ମହାରାଜ ଗଲେ, ଦେଖିଲେ ଗୋଟେ ଜଳାଶୟ ରହିଛି, ଜଳାଶୟରେ ତାଙ୍କ 4 ଭାଇ ମୃତ୍ୟୁବରଣ କରିଛନ୍ତି। ତେଣୁ ଏଇଟା ଦେଖିକରି, କିନ୍ତୁ ତାକୁ ମଧ୍ୟ ଶୋଷ ହେଉଛି, ତେଣୁ ସିଏ ଯେତେବେଳେ ଜଳ ପିଇବା ପାଇଁ ଆରମ୍ଭ କରୁଛନ୍ତି, ସେହି ସମୟରେ ସେ ଯକ୍ଷ ପ୍ରଶ୍ନ ପଚାରୁଛନ୍ତି, ବିଭିନ୍ନ ପ୍ରଶ୍ନ ସବୁ ରହିଛି, ତା ଦେହରେ ଗୋଟେ ପ୍ରଶ୍ନ ଥିଲା। ତେଣୁ ଏଇଭଳି ଭାବରେ ଯୁଧିଷ୍ଠ ମହାରାଜ ଯେତେବେଳେ ସେ ପ୍ରଶ୍ନର ଉତ୍ତର ଦେଇଦେଲେ, ସେତେବେଳେ ସେ ଯକ୍ଷ, ସେ ହେଉଛି ତାଙ୍କର ପିତା ଧର୍ମରାଜ, ପରୀକ୍ଷା କରୁଥିଲେ, ଖୁସି ହୋଇଗଲେ, କହିଲେ ତୁମେ ଗୋଟିଏ ଭାଇଙ୍କୁ ତୁମେ ନେଇପାରିବ ଜୀବନ ଦେବୀ। ତେଣୁ ସେ କହିଲେ ସହଦେବଙ୍କୁ ଜୀବନ ଦାନ କରନ୍ତୁ। ସହଦେବ, ତୁମର ଯୁଦ୍ଧ ହେବ କିଛି ଦିନ ପରେ, ତୁମର ଯୁଦ୍ଧ ହେବ ପରମାନଙ୍କ ସହିତ, ତୁମର ଭୀଷ୍ମ ଭୀମ ବା ଅର୍ଜୁନ ସେମାନେ ସାହାଯ୍ୟ କରିବେ। ସହଦେବ କ'ଣ ସାହାଯ୍ୟ କରିବ, ନା ନା ମୁଁ କୁନ୍ତିଦେବ, ମୋର ମା କୁନ୍ତିଙ୍କର ମୁଁ ପୁତ୍ର ରହିଛି, କିନ୍ତୁ ମାତୃଙ୍କର ପୁତ୍ର ଦୁଇ ଜଣ ପିତୃରୁ ଜଣେ ଜୀବନ ଧାରଣ କରନ୍ତୁ, ସେଇଥିପାଇଁ ମୁଁ ଚାହୁଁଛି। ଏହିଭଳି ଭାବରେ କହିବାରୁ ଧର୍ମରାଜ ପ୍ରୀତ ହୋଇକରି ନିଜ ପରିଚୟ ପ୍ରଦାନ କଲେ, ସେ ଧର୍ମରାଜ ଯୁଧିଷ୍ଠ ମହାରାଜ ପିତା। ତେଣୁ ଧର୍ମରାଜ ପଚାରିଲେ, ଧର୍ମରାଜ କହିଲେ ତୁମେ କିଛି ବର ଗ୍ରହଣ କର ମୋ ଠାରୁ। ତେଣୁ ସିଏ ବର ମାଗିବା ପାଇଁ ଚାହିଁଲେ, ଯେ ବର୍ତ୍ତମାନ ଯେଉଁ ଯାଇଥିଲେ ସେମାନେ ଅଜ୍ଞାତବାସ ସେମାନେ ଯେଉଁ ବନବାସ କରୁଥିଲେ ବାର ବର୍ଷ ବନବାସ ପରେ ଗୋଟିଏ ବର୍ଷ ଅଜ୍ଞାତବାସ ହେବ ସେହି ପିରିୟଡ଼ରେ ଏଇ ଦେଖାହେଇଛି। ତେଣୁ ସେ କହିଲେ ଆମକୁ ବ୍ୟବସ୍ଥା କରନ୍ତୁ ଏଭଳି ଭାବରେ ଯେମିତି ଅଜ୍ଞାତବାସ ରହିବୁ ଆମେ କେହି ଜାଣିପାରିବେ ନାହିଁ। ତେଣୁ ସେ ଧର୍ମରାଜ ତାଙ୍କୁ କହିଲେ ତୁମେ ଯାଅ ବିରାଟ ରାଜ୍ୟରେ ତୁମେ ଆଶ୍ରୟ ନିଅ। ତେଣୁ ବିରାଟ ରାଜ୍ୟରେ ସେ ଗୋଟିଏ ବର୍ଷ କାଳ ରହିଲେ। ଦୁର୍ଯ୍ୟୋଧନ ଯେତେ ପଠେଇଲେ ଗୁପ୍ତଚରକୁ କେହି ଧରିପାରିଲେ ନାହିଁ। ଯେତେବେଳେ ଗୋଟିଏ ବର୍ଷ ପୂର୍ଣ୍ଣ ହେଲା ସେତେବେଳେ ସେ ଧରିଲେ। ଯାହା ଏଇଭଳି ଭାବରେ କଥା ରହିଛି ଜାଣିପାରିବେ ନାହିଁ କେଉଁଟା ତତ୍ଵ। ଚକ୍ଷୁ ଥିଲେ ମଧ୍ୟ ସେମାନେ ଅନ୍ଧ ଦେଖିପାରିବେ ନାହିଁ। ଭୌତିକ ଚକ୍ଷୁରେ ଆମେ କ'ଣ ଦେଖିବା, ଲିମିଟେଡ୍ ଶକ୍ତି ରହିଛି ଭୌତିକ ଚକ୍ଷୁରେ। ତେଣୁ ଏଇଭଳି ଭାବରେ ସବୁ ଇନ୍ଦ୍ରିୟମାନେ ମଧ୍ୟ ଆମର ସେଇଭଳି ଭାବରେ କରଣା ପାଟବ ବଦ୍ଧ ଜୀବର ଏଇ ଚାରୋଟି ଦୋଷ ରହିଛି ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣା ପାଟବ। ସେ ନିଶ୍ଚିନ୍ତ ଭାବରେ ଭୁଲ କରିବ। ତେଣୁ ଆମର ଇଂରାଜୀ ଗୋଟେ ପ୍ରଭାବ ରହିଛି ଟୁ ଏୟର ଇଜ୍ ୟୁ ମ୍ୟାନ୍। ଏବଂ ପ୍ରମାଦ କହିଲେ ନିଶ୍ଚିନ୍ତ ଭାବରେ ଗୋଟିଏ ବସ୍ତୁକୁ ଆଉ ଗୋଟେ ବସ୍ତୁ ବୋଲି ଭାବିବ ଏ ପ୍ରମାଦ। ଯେମିତି ମରିଚିକାରେ ଜଳର ଭ୍ରମ ହୁଏ ଇଏ ଗୋଟେ ପ୍ରମାଦ। ଏବଂ ସବୁଠାରୁ ବଡ଼ ପ୍ରମାଦ କୁହାଯାଏ ଲୋକମାନେ ଭାବନ୍ତି ନିଜ ଶରୀରକୁ ଭାବନ୍ତି ନିଜେ ବୋଲି ଯଶାତ୍ ବୁଦ୍ଧି ଗୁଣକେ ତ୍ରିଧାତୁକେ। ଏ ଶରୀର ଯେଉଁଟା ତିନୋଟି ଧାତୁରୁ ତିଆରି ହୋଇଛି ସେମାନେ ଭାବନ୍ତି ଆମେ ହେଉଛୁ ସେଇ ଆତ୍ମା। ଏବଂ ବିପ୍ରଲିସା କହିଲେ ଠକିବା ମନୋବୃତ୍ତି ରହିଛି ସମସ୍ତଙ୍କର ଠକିବା ମନୋବୃତ୍ତି ରହିଛି। ଏବଂ କରଣା ପାଟବ ଆମର ଇନ୍ଦ୍ରିୟମାନେ ଲିମିଟେଡ୍ ଶକ୍ତି ରହିଛି। ତେଣୁ ଚାରୋଟି ଦୋଷ ବଦ୍ଧ ଜୀବର ରହିଛି। ତେଣୁ ଏଇଭଳି ଭାବରେ ଲୋକମାନେ ଚକ୍ଷୁ ଥିଲେ ମଧ୍ୟ ଜାଣିପାରନ୍ତି ନାହିଁ ଲେଖିକିରି ମଧ୍ୟ ଦେଖିପାରନ୍ତି ନାହିଁ। ଭଗବତ ଗୀତାରେ ଭଗବାନ ଗୋଟେ କହିଛନ୍ତି ଗୋଟେ ଶ୍ଳୋକରେ ଜାନିସାସ ଭୂତାନା ଦଶ୍ୟାନ୍ ଜାଗ୍ରତ ସଂଯମୀ ଯଶ୍ୟାନ୍ ଜାଗ୍ରତ ଭୂତାହାନି ସା ନିଶା ଆବଶ୍ୟକ ମନେ। ସାଧାରଣ ବ୍ୟକ୍ତିମାନ ପାଇଁ ଜାନିସା ସର୍ବଭୂତାନା ଯେଉଁଟା ରାତ୍ରି ସଦୃଶ ସଞ୍ଜୟୀ ବ୍ୟକ୍ତିମାନ ପାଇଁ ସେଇଟା ହେଉଛି ଦିବସ ସଦୃଶ। ଏବଂ ସେହିଭଳି ଭାବରେ ସାଧାରଣ ବ୍ୟକ୍ତିମାନ ପାଇଁ ଯେଉଁଟା ଦିବସ ସଦୃଶ ସେଇଟା ସଞ୍ଜୟୀ ବ୍ୟକ୍ତିମାନ ପାଇଁ ସେଇଟା ରାତ୍ରି ସଦୃଶ। ତେଣୁ ଆମର ଜୀବନର କ'ଣ ଆବଶ୍ୟକତା ସେମାନେ ବୁଝିପାରନ୍ତି ନାହିଁ। ପ୍ରିୟଟାକୁ ସେମାନେ ଭାବନ୍ତି ଏଇଟା ହେଉଛି ଆମର ଶ୍ରେୟ, ଶ୍ରେୟଟା ସେମାନେ ଜାଣିପାରନ୍ତି ନାହିଁ। ପ୍ରିୟକୁ ଶ୍ରେୟ ବୋଲି ଭାବିକରି ଜୀବନ ତାଙ୍କ ଚାଲିଯାଏ। ତେଣୁ ଯେଉଁମାନେ ପ୍ରକୃତରେ ଗୁରୁଙ୍କର ଶରଣରେ ଯାଇଛନ୍ତି ସେମାନେ ହିଁ ପ୍ରକୃତରେ ଦେଖିପାରିବେ, ପ୍ରକୃତ ପଥକୁ ଜାଣିପାରିବେ। ତେଣୁ ଏଠି ଯେଉଁ କୁହାଯାଉଛି ଏସ ଆୟାତି ସବିତା ସୂର୍ଯ୍ୟଦେବ ଆସୁଛନ୍ତି ଏହିଭଳି ଭାବରେ କହୁଛନ୍ତି ସେମାନେ ତ୍ୱାଂ ଦିଦୃକ୍ଷୁ ଜଗତ୍ପତେ। ଏ ପ୍ରଭୁ ଆପଣ ହେଉଛନ୍ତି ଜଗତ୍ପତେ, ତ୍ୱାଂ ଦିଦୃକ୍ଷୁ ଆପଣ ଦେଖିବା ପାଇଁ ଜଗତ୍ପତେ। ଆମେ ହେଉଛେ ଜଗତର ଜୀବ କିନ୍ତୁ ଭଗବାନ ହେଉଛନ୍ତି ଜଗତର ପତି। ସେ ଖାଲି ଯେ ଜଗତର ପତି ତା ନୁହଁ, ସମସ୍ତଙ୍କର ପତି ସିଏ। ଆମର ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣ ଯେଉଁ ରହିଛନ୍ତି ଶ୍ରୀକଦେବ ଗୋସ୍ୱାମୀ ଏହିଭଳି ଭାବରେ ବର୍ଣ୍ଣନା କରିଛନ୍ତି ଶ୍ରିୟପତି ପ୍ରଜାପତି ଧରାପତି ଲୋକପତି ଶ୍ରିୟପତି ପ୍ରଜାପତି ଏଭଳି ଭାବରେ ସମସ୍ତଙ୍କର ସେ ପତି। ଶ୍ରିୟପତି ଶ୍ରିୟ କହିଲେ ଲକ୍ଷ୍ମୀଦେବୀଙ୍କର ସେ ହେଉଛନ୍ତି ପତି ଶ୍ରିୟପତି। ତାପରେ ଶ୍ରିୟପତି ପ୍ରଜାପତି ପ୍ରଜାମାନଙ୍କର ହେଉଛନ୍ତି ସେ ପତି। ତାପରେ ଯଜ୍ଞପତି ବର୍ତ୍ତମାନ ଯଜ୍ଞ ହେଉଛନ୍ତି, ଯଜ୍ଞର ପତି ହେଉଛନ୍ତି ସେ ଭଗବାନ। ଯଜ୍ଞ ଭଗବାନଙ୍କ ଗୋଟେ ନାମ ହେଉଛି ଯଜ୍ଞ। ତେଣୁ ଯଜ୍ଞର ପତି ଯଜ୍ଞର ମାଲିକ ହେଉଛନ୍ତି ସେଇ, ସମସ୍ତ ଯଜ୍ଞର ଉଦ୍ଦେଶ୍ୟ ହେଉଛି ସେଇ ଭଗବାନ ବିଷ୍ଣୁକୁ ସନ୍ତୁଷ୍ଟ କରିବା ଯଜ୍ଞପତି। ଏବଂ ପ୍ରଜାମାନଙ୍କ ମଧ୍ୟ ସେ ପତି ପ୍ରଜାପତି। ଆମ ଭୌତିକ ଜାଗତରେ ବହୁତ ପ୍ରଜାପତି ରହିଛନ୍ତି, ବ୍ରହ୍ମା ଇତ୍ୟାଦି ମଧ୍ୟ ସେ ପ୍ରଜାପତି ପ୍ରଜା ସୃଷ୍ଟି କରୁଛନ୍ତି। କିନ୍ତୁ ସମସ୍ତ ପ୍ରଜାପତିମାନଙ୍କ ମଧ୍ୟ ସେ ପତି ପ୍ରଜାପତି। ଧିଆପତି ଆମର ଯେଉଁ ବୁଦ୍ଧି ରହିଛି ବୁଦ୍ଧିରେ ମଧ୍ୟ ସେ ପତି। ଏବଂ ଲୋକପତି ସମସ୍ତ ଲୋକମାନଙ୍କର ସେ ହେଉଛନ୍ତି ପତି। ଏବଂ ଧାରାପତି ପୃଥିବୀରେ ମଧ୍ୟ ସେ ପତି। ପତି ପତି ଗତିସ୍ଥାନ ଦେବ ବୃଷ୍ଣି ସାତଦାନ ଅନ୍ଧକ ବୃଷ୍ଣି ସାତଦାନ ଏମାନେ ସବୁ ଯଦୁବଂଶରେ ଆସୁଛନ୍ତି, ଏମାନଙ୍କ ମଧ୍ୟ ସିଏ ହେଉଛନ୍ତି ପତି। ଏବଂ ଅନ୍ତିମ ଲକ୍ଷ୍ୟ ମଧ୍ୟ ସିଏ ଗତି ମଧ୍ୟ ସିଏ। ତେଣୁ ସେହି ଭଗବାନ ସତାଙ୍କ ପତି ମୋ ଉପରେ ପ୍ରସନ୍ନ ହୁଅନ୍ତୁ, ପ୍ରସିଦ୍ଧତାଙ୍କ ଭଗବାନ ସତାଙ୍କ ପତି। ତେଣୁ ଯେଉଁମାନେ ଜାଣନ୍ତି ଏଇଭଳି ଭାବରେ ଦ୍ୱାରକାବାସୀମାନେ ଜାଣନ୍ତି ଭଗବାନ କୃଷ୍ଣ ହେଉଛନ୍ତି ଜଗତପତି, ତେଣୁ ତାଙ୍କୁ କହୁଛନ୍ତି ଜଗତପତି ମୁସ୍ନାନ୍ ଗବସ୍ତି ଚକ୍ରେଣ। ଯଦି ଭଗବାନ କହିବେ କ'ଣ ପାଇଁ ଭାବୁଛ ସବିତା ଆସୁଛନ୍ତି ସୂର୍ଯ୍ୟ ଆସୁଛନ୍ତି ନା ଆମର ଚକ୍ଷୁ ଆଉ ଦେଖାଯାଉ ନାହିଁ କିଛି, ମୁସ୍ନାନ୍ ଗବସ୍ତି ଚକ୍ରେଣ ଏ ଆଲୋକ ରାଶି ଯେଉଁ ଆସୁଛି ଆ ଦ୍ୱାରା ଆମ ଚକ୍ଷୁ ଅନ୍ଧ ହେଇଯାଉଛୁ, ଆମେ କିଛି ଦେଖିପାରୁନାହୁଁ। ନୃଣାନ୍ ଚକ୍ଷୁ ଶ୍ରୀ ତିଗ୍ମକୁ ଏତେ ତିଗ୍ମ ଆଲୋକ ରଶ୍ମି ଆସୁଛି ଆମେ ଦେଖିପାରୁନାହୁଁ। ଏଇଭଳି ଭାବରେ କହୁଛନ୍ତି ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଆମର ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ସିଦ୍ଧସ୍ୱାମୀ କହୁଛନ୍ତି ଯେ ଗଭସ୍ତି ଚକ୍ରେଣ ରଶ୍ମି ଜାଲେନ, ଏ ଯେଉଁ ରଶ୍ମି ଚକ୍ର ବା ରଶ୍ମି ଜାଲ ୱେଭ୍ ଲେନ୍ଥ ସବୁ ରହିଛି ନା, ଲାଇଟ୍ର ୱେଭ୍ ଲେନ୍ଥ ରହିଛି ସବୁ ରହିଛି ସେ କଥା ରହିଛି। ତେଣୁ ପ୍ରକୃତ ଇଏ ବିଜ୍ଞାନ ହେଉଛି ଭାଗବତ ବିଜ୍ଞାନ, ଆମର ଯେଉଁ ତଥାକଥିତ ବିଜ୍ଞାନ ରହିଛି ସେ ବିଜ୍ଞାନ କିଛି କିଛି ଗବେଷଣା କରି କିଛି କିଛି ଉଦ୍ଭାବନ କରୁଛନ୍ତି, କିନ୍ତୁ ସବୁ ଜ୍ଞାନ ଏଇଥିରେ ରହିଛି, ସବୁ ବିଜ୍ଞାନ ଏଇଥିରେ ରହିଛନ୍ତି। ରଶ୍ମି ଜାଲେନ ମୁସ୍ନାନ୍ ପ୍ରତିଘ୍ନ, ମୁସ୍ନାନ୍ ପ୍ରତିଘ୍ନ, ମୁସ୍ନାନ୍ କହିଲେ ଆମକୁ ଚକ୍ଷୁ ଯେଉଁ ଆମେ ଦେଖିପାରୁ ସେଇଟା ବାଧା ଦେଉଛି ପ୍ରତିଘ୍ନ ମୁସ୍ନାନ୍। ତୀଘ୍ନ କହିଲେ ତୀକ୍ଷ୍ଣ, ତୀକ୍ଷ୍ଣ ଭାବ କହିଲେ ରଶ୍ମି, ତୀକ୍ଷ୍ଣ ରଶ୍ମି ଆସୁଛି, ଏତେ ରଶ୍ମି ଆସୁଛି। ଏଇଟା ପ୍ରଭୁପାଦ ମହାରାଜ କହନ୍ତି, ଆମର ବୈଜ୍ଞାନିକମାନେ କହନ୍ତି ଯେ ସୂର୍ଯ୍ୟର ଲୋକରେ କୌଣସି ଜୀବନ ନାହିଁ, କିନ୍ତୁ ଭଗବାନ ଭଗବାନ କହିଲେ ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକରେ କହିଲେ ଏ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଥମେ ସୂର୍ଯ୍ୟ ଦେବତା ବିଭୂଷଣ କହିଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଏଇଟାକୁ ବୁଝେଇ ଦେଉଛନ୍ତି, ଲଜିକାଲି ବୁଝେଇ ଦେଉଛନ୍ତି କେମିତି ସୂର୍ଯ୍ୟ ଲୋକର ମଧ୍ୟ ଜୀବନ ରହିବେ କେମିତି ନା, ଏ ଯେଉଁ ଭୌତିକ ଜଗତ ରହିଛି ପାଞ୍ଚଟି ତତ୍ତ୍ୱ ରହିଛି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏ ପାଞ୍ଚଟି ତତ୍ତ୍ୱ ରହିଛି। ଆମେ ଦେଖୁଛେ ଭୂମିରେ ଜୀବନ ରହିଛି, ଜଳରେ ଜୀବନ ରହିଛି, ଅଗ୍ନିରେ ମଧ୍ୟ ଜୀବନ ରହିଛି ବୋଲି ବୈଜ୍ଞାନିକମାନେ କହୁଛନ୍ତି, ଗୋଟେ ଅଗ୍ନିପୋକ ବୋଲି ରହିଛି ସେମାନେ ଆବିଷ୍କାର କରିଛନ୍ତି ବା ଉଦ୍ଭାବନ କରିଛନ୍ତି ଅଗ୍ନିପୋକ ରହିଛି। ଆକାଶରେ ଦେଖୁଛେ ବହୁତ ପକ୍ଷୀ ସବୁ ଚାଲୁଛନ୍ତି, ତାହେଲେ ସବୁଠାରେ ଜୀବନ ରହିଛି, ତାହେଲେ କାହିଁ ସେଠି ନ ରହିବେ ସୂର୍ଯ୍ୟଲୋକରେ? ତେଣୁ ସୂର୍ଯ୍ୟଲୋକରେ ଯେଉଁମାନେ ରହିଛନ୍ତି ତାଙ୍କର ଶରୀରରେ ଏଇ ଆଲୋକର ପରିମାଣ ଅଧିକା ରହିଛି, ତେଣୁ ସେଠୁ ତାଙ୍କ ଶରୀରରୁ ଆଲୋକ ବାହାରୁଛି। ଆମେ ସମସ୍ତଙ୍କ ଶରୀରରେ କିଛି କିଛି ଆଲୋକ ରହିଛି, ଅଗ୍ନି ରହିଛି, ଏ ଯେଉଁ ଶରୀର ଆମର ବାହ୍ୟ ଶରୀର ରହିଛି ପଞ୍ଚଭୂତରେ ତିଆରି, ଭୂମି ଜଳ ଅଗ୍ନି ବାୟୁ ଆକାଶ। ଆମ ଶରୀରରେ ଭୂମିର ପରିମାଣ ଅଧିକା ରହିଛି ଥିବାରୁ ଆମେ ଭୂମିରେ ରହୁଛେ, ଯାହାର ଶରୀରରେ ଜଳର ପରିମାଣ ଅଧିକା ରହିଛି ସେ ଜଳରେ ରହିବେ, ଯାହାର ଶରୀରରେ ଅଗ୍ନିର ପରିମାଣ ଅଧିକା ରହିଛି ସେ ଅଗ୍ନିରେ ରହିବେ, ଏବଂ ଯାହାର ଶରୀରରେ ଆକାଶ ପରିମାଣ ଅଧିକା ରହିଛି ସେ ଆକାଶରେ ରହିବେ, ଏହିଭଳି ଭାବେ ବାୟୁର ପରିମାଣ ଅଧିକାରୀ ସେ ବାୟୁରେ ରହିବେ, ସବୁଠାରେ ଜୀବନ ରହିଛି। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ସର୍ବଗ୍ରହ, ଆମେ ସବୁଠାରେ ରହିପାରିବା, ସବୁଠାକୁ ଯାଇପାରିବା। ତେଣୁ ଏହିଭଳି ଭାବରେ କଥା ସବୁ ରହିଛି, ତେଣୁ ଏଇ ଭଗବାନ ସବୁ କହିବେ ତାଙ୍କୁ, ଆଉ ଆପଣ ଶ୍ଳୋକ ମଧ୍ୟ କହିବେ ପ୍ରଭୁ ଆପଣଙ୍କୁ ସେ ଖୋଜିବା ପାଇଁ ଆସୁଛନ୍ତି, ଆପଣଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି, ଏହିଭଳି ଭାବରେ କେତେ ଭାଗ୍ୟ ଆମର, ତାଙ୍କ ନିଜର ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ଆଉ ପର ଶ୍ଳୋକରେ ବର୍ଣ୍ଣନା କରାଯିବ। କିନ୍ତୁ ଆମେ ଏଇଠୁ କଥାକୁ ଦୃଷ୍ଟାନ୍ତ ଦେବା, କାହିଁକିନା ଆଜି ଆମର ପ୍ରଭୁ ଜଗଦାନନ୍ଦ ପ୍ରଭୁଙ୍କର ଏକାଦଶ ପାଳନ କରାଯାଉଛି, ତାଙ୍କ ଉଦ୍ଦେଶ୍ୟ ଯଜ୍ଞ କରାଯାଉଛି। ମୁଁ ଭାବୁଛି ଭାଗବତ କୁହାଯିବ ନାହିଁ ସେଇଠି ସମସ୍ତେ ରହିବା ବୋଲି, କିନ୍ତୁ ଆମ ପ୍ରଭୁ କହିଲେ ସେମାନେ ନା ଭାଗବତ କଥା କୁହାଯିବ ଏବଂ ତାଙ୍କ ବିଷୟରେ ଆଲୋଚନା କରାଯିବ ଏବଂ ଯଜ୍ଞ ମଧ୍ୟ କରାଯିବ, ସାମଲଟାନେସ୍ଲି ସବୁ ହେବ। ତେଣୁ ଆମେ ପ୍ରଥମେ କିଛି କଥା କହିବା ଜଗଦାନନ୍ଦ ପ୍ରଭୁଙ୍କ ବିଷୟରେ। ଜଗଦାନନ୍ଦ ପ୍ରଭୁ ଆମର ସୁଷମ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀଙ୍କର ମହାରାଜଙ୍କଠାରୁ ସୁଷମ ଦୀକ୍ଷା ଗ୍ରହଣ କରିଥିଲେ, କିନ୍ତୁ ଆମର ଯେମିତି ମହାପ୍ରଭୁ ତପନ ମିଶ୍ରଙ୍କୁ ଜ୍ଞାନ ଦେଇକରି, ତପନ ମିଶ୍ର ଯେ ଥିଲେ ବଙ୍ଗଳାଦେଶରେ, ବଙ୍ଗଦେଶରେ ଥିଲେ, ମହାପ୍ରଭୁ ଯେତେବେଳେ ଯାଇଥିଲେ ସେହି ସମୟରେ ବର୍ଣ୍ଣନା କରାଯାଇଛି, ତପନ ମିଶ୍ର ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଥିଲେ, କିନ୍ତୁ କେଉଁଟା ସାଧ୍ୟ ସାଧନ କ'ଣ ସେ ଜାଣିପାରୁନଥିଲେ, କେଉଁଟା ଆମ ଜୀବନର ଲକ୍ଷ୍ୟ, କାରଣ ଯେଉଁ କ'ଣ ଅପବର୍ଗ ପାଇଁ ଦଶଟି ପନ୍ଥା ରହିଛି, ଦଶଟି ଦଶ ଅପବର୍ଗିଆ ବୋଲି କୁହାଯାଇଛି, ଅପବର୍ଗର ଦଶଟି ପନ୍ଥା ରହିଛି, ତେଣୁ କେଉଁଟା ଆମେ ଗ୍ରହଣ କରିବା ସେ ସ୍ଥିର କରିପାରୁନଥିଲେ, କ'ଣ ଆମ ଜୀବନର ଲକ୍ଷ୍ୟ ହେବା କଥା। କିନ୍ତୁ ମହାପ୍ରଭୁ ତାଙ୍କର ଭାଗ୍ୟକୁ ସୌଭାଗ୍ୟ ମହାପ୍ରଭୁ ଯାଇ ପହଞ୍ଚିଗଲେ ସେଠି। ମହାପ୍ରଭୁ 18 ବର୍ଷରେ କେତେ ଯାଇଥିଲେ, ସେ ବଙ୍ଗଳାଦେଶକୁ ଯାଇଥିଲେ, ଯାଇଥିଲେ ସେଠିକି ବିଦ୍ୟା ଶିକ୍ଷା ଦେବା ପାଇଁ। ସେହି ସମୟରେ ତା ପୂର୍ବଦିନ ରାତିରେ ସେ ଦେଖିଲେ ଆସନ୍ତାକାଲି ଜଣେ ବ୍ରାହ୍ମଣ ଆସିବେ, ତାଙ୍କୁ ତୁମେ ସେ ପ୍ରଶ୍ନ ପଚାରିଲେ ସେ ପ୍ରଶ୍ନର ଉତ୍ତର ଦେବେ। ତେଣୁ ମହାପ୍ରଭୁଙ୍କ ପାଖକୁ ଯେତେବେଳେ ଯାଇଥିଲେ, ତା ପରଦିନ ସକାଳେ ଦେଖିଲେ ମହାପ୍ରଭୁଙ୍କୁ ଦର୍ଶନ କଲା ପରେ ସେ ପଚାରିଲେ, ମହାପ୍ରଭୁ କହିଲେ ସାଧ୍ୟ ହେଉଛି ଭଗବାନଙ୍କ ନାମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଟାକୁ ଇଏ ହେଉଛି ଭଗବାନ, ଇଏ ହେଉଛି ସାଧନ ଭଗବାନ ନାମ। ନାମ ନାମ ଏକାଧାରେ ସାଧ୍ୟ ଏବଂ ସାଧନ ଦୁଇଟା ବସ୍ତୁ ରହିଛି। ତେଣୁ ସାଧ୍ୟ ବସ୍ତୁ ହେଉଛନ୍ତି ଭଗବାନ, ଲକ୍ଷ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ତାଙ୍କୁ ପ୍ରାପ୍ତ ହେବାର ଉପାୟ ହେଉଛି, ସାଧନ ହେଉଛି ଭଗବାନଙ୍କ ନାମ। କିନ୍ତୁ ଭଗବାନ ନାମ ଏଭଳି, ସେ ମଧ୍ୟ ସାଧ୍ୟ, ସେ ମଧ୍ୟ ସେଇ ଅନ୍ତିମ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଯିବେ ସେମାନେ ଯେ ନାମକୁ ଛାଡ଼ିଦେବେ ତା ନୁହଁ। ଏ ସାଧ୍ୟ ଏବଂ ସାଧନ ଦୁଇଟା ଯାକ ନାମ ମଧ୍ୟ ରହିଛି। ଯାହା ହେଉ ବା ଭକ୍ତିକୁ ମଧ୍ୟ ସେଇଟା ସେଇଭଳି ଭାବରେ କୁହାଯାଏ। ଯାହା ହେଉ ଏଇଭଳି ଭାବରେ ଭଗବାନ ମହାପ୍ରଭୁ ତାଙ୍କୁ ଜ୍ଞାନ ଦେଇକରି କହିଲେ, ତୁମେ ଯାଅ ବୃନ୍ଦା ବାରଣାସୀକୁ ଯାଅ, ମୁଁ ମୋର ତୁମ ସହିତ ସେଇଠି ଦେଖା ହେବ। ସେଇଭଳି ଭାବରେ ଆମର ଗୁରୁଦେବ ତାଙ୍କୁ ଦୀକ୍ଷା ପ୍ରଦାନ କରିକି ତାଙ୍କୁ ସେ ଆସି ଏଇଠି ଥିଲେ, ଏ ବୁର୍ଲାରେ ସେ ଥିଲେ। ତେଣୁ 2006 ମସିହାରେ ଆମର ଶ୍ରୀ ଗୁରୁଦେବ ଭୁବନେଶ୍ୱରର ଦାୟିତ୍ୱ ନେଲେ। 1996 ମସିହାରେ ଶ୍ରୀ ଶ୍ରୀମଦ ଗୌରବନ୍ଧ ସେ ମହାରାଜ ପ୍ରକଟ ହୋଇଗଲା ପରେ ସେ ଦାୟିତ୍ୱରେ ରହିଲେ। ତେଣୁ ସେହି ସମୟରେ ସେ ସବୁ ଆମେ ସବୁ ଦୀକ୍ଷା ନେଇଥିଲୁ ସେହି ସମୟରେ। ତେଣୁ ଜଗଦାନନ୍ଦ ପ୍ରଭୁ ମଧ୍ୟ ଦୀକ୍ଷା ନେଇକରି ମହାପ୍ରଭୁ ଅବଶ୍ୟ ସେ ଚାକିରି କରିଥିଲେ, ସୌଭାଗ୍ୟକ୍ରମେ ସେଇଠି ଥିଲେ, ଯେତେବେଳେ ଗୁରୁଦେବ ଆସିଲେ ସେଇଠି ଥିଲେ। 2006 ମସିହାରେ ଏଠିକି ଆସିଲେ ସେ ଗୁରୁଦେବ ଆସିକରି ଏହି ସ୍ଥାନଟି ପ୍ରାପ୍ତ ହେଲେ, ତାଙ୍କ ସେ ସଙ୍ଗ କରିଥିଲେ ଏବଂ ଗୁରୁଦେବ ମଧ୍ୟ ତାଙ୍କ ଗୃହରେ ଯାଇକରି ଅବସ୍ଥାନ କରିଥିଲେ, କିଛି ସମୟ ପାଇଁ ଅବସ୍ଥାନ କରିଥିଲେ। ସେ ସ୍ଥାନ ମଧ୍ୟ ରହିଛି ବୁର୍ଲାରେ, ସେ ସ୍ଥାନ ରହିଛି। ତେଣୁ ଏହିଭଳି ଭାବରେ ଗୁରୁଦେବ ତାଙ୍କୁ ବହୁତ କଥା କହିଥିଲେ, ତ ଆମେ ଏଇଠି ଆମର ଯେଉଁ ରହିଛି ଏଇଠି ଗୋଟେ ମନ୍ଦିର ହେବ, ଏସବୁ ହେବ, ଏଠି ଆମର ଡାଇରୀ ଫାର୍ମ ହେବ, ଗୋଟେ ଗୋଶାଳା ରହିବ। ସେ ଥିଲେ ଗୋଶାଳାରେ ଥିଲେ, ଗୋଶାଳାରେ ଥିଲେ କାମ କରୁଥିଲେ। ତେଣୁ ଗୁରୁଦେବ ତାଙ୍କୁ କହିଥିଲେ, ତୁମେ ଗାଭୀମାନଙ୍କ ଯତ୍ନ ନେବ, ଏବଂ ସେ ମଧ୍ୟ ଯତ୍ନ ନେଉଥିଲେ। ଆମ ଗାଭୀମାନଙ୍କର ଯଦି କିଛି ରୋଗପୋଗ ହେଲା କ'ଣ ହେଲା ତାଙ୍କୁ ଫୋନ୍ କଲେ ସେ ଆସୁଥିଲେ, ଔଷଧପତ୍ର ବ୍ୟବସ୍ଥା କରୁଥିଲେ, ଡାକ୍ତରମାନଙ୍କୁ ମଧ୍ୟ ଆଣିକି ବ୍ୟବସ୍ଥା କରୁଥିଲେ, ଗାଭୀର ଦାୟିତ୍ୱ ସେ ନେଉଥିଲେ। ଏବଂ ତାଙ୍କର ରିସେଣ୍ଟଲି ସେ ତାଙ୍କର ଚାକିରିରୁ ରିଟାୟାର କଲେ, ରିଟାୟାର କଲା ପରେ ସେ ଚାହୁଁଥିଲେ ପଳାଇଯିବା ପାଇଁ କେଉଁଠି ତାଙ୍କ ଗାଁ, ତାଙ୍କ ଗାଁ ସେଇ କେଉଁଠି ସେ ଯେଉଁ ତାଳଚେର ପାଖରେ ସେଠି କେଉଁଠି ଅଛି ତାଙ୍କର, ତାଙ୍କ ଗ୍ରାମ ସେଠି ରହିଛି ଅନୁଗୁଳ ପାଖରେ, ସେଠି ଯାଉ ଚାହୁଁଥିଲେ। ତାପରେ ଚିନ୍ତା କଲେ ନା ଅନୁଗୁଳରେ ସେ ଘର ଭଡ଼ା ନେଇ ରହିବେ ବୋଲି। ତାପରେ କିନ୍ତୁ ତାଙ୍କର ଚିନ୍ତା କଲେ ନା, ଗୁରୁଦେବ ମୋତେ କହିଥିଲେ ଗାଭୀମାନ ଦାୟିତ୍ୱ ନେବା ପାଇଁ, ତେଣୁ ମୁଁ ଏଇଠି ରହିବି। ସେ ଚାଲିଯିବା ପୂର୍ବରୁ କିଛି ମାସ, ଗୋଟେ ମାସ ପୂର୍ବର ଘଟଣା, ଆମେ ଆସିକି ସେ ଆଲୋଚନା କରୁଥିଲୁ ଆମ ରୁମ୍ରେ, କହୁଥିଲେ ଆମେ ଏଇଠି ଗୋଟେ ଘର ନେବା, ଜାଗାଟେ ନେବା, ଜାଗା ନେଇ ଘର କରିବା, ଆମର ଝିଅମାନଙ୍କୁ ଚାହୁଁଛନ୍ତି ଏଠି ଘର ଜାଗା ନେଇକରି ଜାଗା କିଣିକି ରହିବା ପାଇଁ, ତେଣୁ ଆମେ ସବୁ କଥା ହେବା। ଏଠି ଯେଉଁ ଯିଏ ଜାଗାକୁ ଦେଇଛନ୍ତି, ଆମକୁ ଏ ଜାଗା ଦେଇଛନ୍ତି, ତାଙ୍କର ମଧ୍ୟ ଆଉ କିଛି ଜାଗା ରହିଛି, ତେଣୁ ତାଙ୍କଠାରୁ କଥା ହୋଇକରି ଆମର ସୁଷମ ବ୍ରଜାନନ୍ଦ ମହାରାଜ ସହିତ ମଧ୍ୟ ସେ ଫୋନ୍ରେ ଆଲୋଚନା କରିଥିଲେ, ଏଠି ଖଣ୍ଡେ ଜାଗା ନେଇକରି ଘର କରିକିରି ଏଠି ରହିବେ। ଏହିଭଳି ଭାବରେ ଆମର ରଘୁନାଥ ଧାମରେ ସେ କିଛି ସେବା ପ୍ରଦାନ କରିବେ, ବିଶେଷ ଭାବରେ ସେ ଗାଭୀମାନଙ୍କ ଦାୟିତ୍ୱ ନେବେ, ଏଇଭଳି ଭାବରେ ତାଙ୍କର ଯୋଜନା ଥିଲା। କିନ୍ତୁ କରୋନା ରହିଛି, ଯେତେବେଳେ ଆମର ଦିଆଗଲା ଆସିଗଲା ଭ୍ୟାକ୍ସିନ୍ ଆସିଥିଲା, ସେହି ସମୟରେ ଆମର ନେଲେ ଆମର ମନ୍ଦିରରୁ ସୁରଶ୍ରେଷ୍ଠ ପ୍ରଭୁ ଇତ୍ୟାଦି ମାନେ ଯେଉଁ ନେଉଥିଲା ବେଳେ ସେତେବେଳେ ଜାଣିଲେ, ସେ କହିଲେ ମୁଁ ମଧ୍ୟ ନେଇଯିବି, ଏଇଭଳି ଭାବରେ କହୁଥିଲେ। କିନ୍ତୁ ସିଏ ଆଉ ନେଇପାରିନଥିଲେ, ମୁଁ କହିଲି ନେଲେ ଆପଣ ଇଏ ଭ୍ୟାକ୍ସିନ୍ ନେଲେ, ନା ନା ମୁଁ ନେଇପାରୁନି, ମୋର ଟିକେ ଜ୍ୱର ଫର ହେଇଛି, ଟିକେ ଜ୍ୱର ହେଲା ପରେ ନେବି, ଏଇଭଳି ଭାବରେ ଚିନ୍ତା କରୁଥିଲେ। ଆଉ ତାପରେ ତ ସେ ରୋଗ ଏଇ କ'ଣ ଏଇ ଯେଉଁ କରୋନା ଦ୍ୱାରା ପୀଡ଼ିତ ହୋଇଗଲେ ଏବଂ ହସ୍ପିଟାଲରେ ସେ ତାଙ୍କ ଶରୀର ତ୍ୟାଗ କଲେ। ଯେଉଁ ରହିଥିଲେ ଆମର ଭଗବାନ ରାମଚନ୍ଦ୍ରଙ୍କର ଆବିର୍ଭାବ ତିଥି, ନବମୀ ତିଥି, ସେଇ ତା ପୂର୍ବଦିନ ରାତି ଗୋଟେ ନା କେତେ ଗୋଟେ ସୁଦ୍ଧା ତିନିଟା ଏଭଳିଆ କହୁଛନ୍ତି, ସେ ସମୟରେ ତାଙ୍କର ସବୁ ଚାଲିଯାଇଥିଲା ଏଇ ଖବରଟା ଆମେ ପାଇଥିଲୁ। ଆମେ ତା ପରଦିନ ମଧ୍ୟ ସବୁ ଘୋଷଣା କରିଥିଲୁ, ସମସ୍ତଙ୍କୁ ଭଗବାନଙ୍କ ନାମ ନେବା ପାଇଁ କହିଥିଲୁ ତାଙ୍କର ଆତ୍ମା ଶାନ୍ତି ପାଇଁ। ତାଙ୍କର ଦୁଇ ଜଣ ଯେଉଁ କନ୍ୟା ଜ୍ୱାଇଁ ଅଛନ୍ତି, ତାଙ୍କର ତିନି ଜଣ କନ୍ୟା ଦୁଇ ଜଣ କନ୍ୟା ତାଙ୍କୁ ବିବାହ କରିଛନ୍ତି। ତାଙ୍କର ଜ୍ୱାଇଁମାନେ ମଧ୍ୟ ଆସନ୍ତି, ସବୁ ଡକ୍ଟର ଅଛନ୍ତି, ଜଣେ ଏଲୋପାଥିକ ଆଉ ଜଣେ ହେଉଛନ୍ତି ଆୟୁର୍ବେଦିକ, ଏଇଭଳି ଭାବରେ ଅଛନ୍ତି। ସିଏ ମଧ୍ୟ ଏଇ ଶ୍ରାଦ୍ଧରେ ସାହାଯ୍ୟ କରୁଛନ୍ତି, ସେ ସବୁ ବ୍ୟବସ୍ଥା କରୁଛନ୍ତି, ଯଜ୍ଞ ମଧ୍ୟ ଚାଲିଛନ୍ତି, ଆମ ପ୍ରାଣ ବଳ ଯଜ୍ଞ କରୁଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ଗୋଟିଏ କନ୍ୟା ରହିଯାଇଛନ୍ତି, ବିବାହ କରିନାହାନ୍ତି। ତାଙ୍କର ମନରେ ସେ କହୁଥିଲେ ମୋର ଗୋଟିଏ କନ୍ୟା ରହିଛି, ତାକୁ ବିବାହ କରିବା ପାଇଁ ପଡ଼ିବ, ଏସବୁ ପ୍ରକାର ଚିନ୍ତା କରୁଥିଲେ। କିନ୍ତୁ ଭଗବାନଙ୍କର ଚିନ୍ତା ଅଲଗା, ଭଗବାନଙ୍କର ଶରଣରେ ଯେଉଁମାନେ ଯାଆନ୍ତି ଭଗବାନ ତାଙ୍କୁ କେବେ ତ୍ୟାଗ କରିବେ ନାହିଁ। ତେଣୁ ଗୁରୁଦେବଙ୍କୁ ଏତେ ସେ ସାହାଯ୍ୟ କରିଥିଲେ, ମନ୍ଦିରର ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଆମର ମନ୍ଦିରରେ ଯେଉଁ ପ୍ରଥମେ ଯେତେବେଳେ ଚାଲିଥିଲା ସଣ୍ଡେ ପ୍ରୋଗ୍ରାମ ଚାଲିଥିଲା, ବର୍ତ୍ତମାନ ଯେଉଁ ସଣ୍ଡେ ପ୍ରୋଗ୍ରାମ ଚାଲିଛି ସେଇଟା ଅଲଗା ପ୍ରକାର ଥିଲା। ଦିନବେଳା ସବୁ ଆସୁଥିଲେ, 9:10 ଆସୁଥିଲେ, ଭଗବାନ କଥା ଶ୍ରବଣ କରୁଥିଲେ, 12 ଗୋଟେ ବେଳେ ପ୍ରସାଦ ପାଇକି ଯାଉଥିଲେ, ସେଇଟାକୁ ସବୁ ସଣ୍ଡେରେ ସେ ବ୍ୟବହାର କରୁଥିଲେ, ସେସବୁ ଆରେଞ୍ଜମେଣ୍ଟ କରୁଥିଲେ, ବିଭିନ୍ନ ଲୋକମାନଙ୍କ ସହିତ କଣ୍ଟାକ୍ଟ କରିକିରି କିଛି ସ୍ପନ୍ସରସିପ୍ ଆଣୁଥିଲେ। ଏମିତି ସଣ୍ଡେ ପ୍ରୋଗ୍ରାମ ଚାଲିଥିଲା, ବହୁତ ଦିନ ଧରି ଚାଲିଥିଲା ସେ ସଣ୍ଡେ ପ୍ରୋଗ୍ରାମ। ମଝିରେ ବନ୍ଦ ହୋଇଯାଇଥିଲା, ପୁଣି ଚାଲିଲା, ପୁଣି ବନ୍ଦ ହୋଇଥିଲା, ପୁଣି ଚାଲିଲା, ଏଇଭଳି ଭାବରେ ହେଉଥିଲା। ବର୍ତ୍ତମାନ କରୋନା ପାଇଁ ତ ବନ୍ଦ ହୋଇଯାଇଛି, ତା ପୂର୍ବରୁ ମଧ୍ୟ ଆମେ ଯେଉଁ କରୁଥିଲେ ଅଲଗା ପ୍ରକାର ମର୍ଣ୍ଣିଂରେ କରୁଥିଲୁ। ଯାହା ହେଉ, ସେ ସଣ୍ଡେ ପ୍ରୋଗ୍ରାମରେ ବହୁତ ସାହାଯ୍ୟ କରୁଛନ୍ତି, ଏବଂ ମନ୍ଦିରକୁ ମଧ୍ୟ ବିଭିନ୍ନ ସମୟରେ ସେ ବହୁତ ପ୍ରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରନ୍ତି। ଏଇଭଳି ଭାବରେ ଆମର ତାଙ୍କ ରହିଛି, ଆମର ଅନ୍ୟ ଗୁରୁ ଭାଇମାନେ ମଧ୍ୟ ଯଦି କିଛି କହିବା ପାଇଁ ଚାହିଁବେ କହିପାରନ୍ତି। ତେଣୁ ଭଗବାନଙ୍କର ଯେଉଁ କିଛି ସାହାଯ୍ୟ କଲେ, ଭଗବତରେ ଭଗବାନ କହିଲେ, ସ୍ୱଳ୍ପମପିଅସ୍ୟ ଧର୍ମସ୍ୟ ତାହାତେ ମହତ ଭୟା, ଅତି ଅଳ୍ପ ଜଣେ ଯଦି କିଛି ଭଗବାନଙ୍କ ଭକ୍ତିରେ କିଛି କରିଛନ୍ତି, ସେ ବହୁତ ବଡ଼ ବିପଦ ରକ୍ଷା କରିବେ ତାଙ୍କୁ। ଅନ୍ତିମ ସମୟରେ ଯେତେବେଳେ ସେ ହସ୍ପିଟାଲ ଥିଲେ, ଏଇ ପ୍ରତିଦିନ ତାଙ୍କ ପାଇଁ ଆମର ଖାଦ୍ୟ ଯାଉଥିଲା, ମା ଆମର ଯେଉଁ ପ୍ରସାଦ ଯାଉଥିଲା, ଭଗବାନ ରାମଜୀଙ୍କ ପ୍ରସାଦ, ରାମଜୀଙ୍କ କୃପା ସେ ପ୍ରାପ୍ତ ହେଉଥିଲେ, ପ୍ରତିଦିନ ସେ ପ୍ରସାଦ ପାଉଥିଲେ, ପ୍ରଦାନ କରାଯାଉଥିଲା। ତେଣୁ ଏଇଭଳି ଭାବରେ ଏମିତିକି ଯେତେବେଳେ ତାଙ୍କର ଜ୍ୱର ହୋଇଯାଇଥିଲା ମଧ୍ୟ, ସିଏ ଏଠିକି ଆମର ଯେତେବେଳେ ଶିବ ଶାନ୍ତିମାନ ପ୍ରଭୁ କଥା ଆରମ୍ଭ କରିଥିଲେ, ସେହି ସମୟରେ ରାମଜୀଙ୍କ କଥା, ତାପରେ ରାମଜୀ କଥା ପରେ ଏଠି କଥା କ'ଣ କହିଲେ ନା ସେ ଶାନ୍ତିମାନ ପ୍ରଭୁ ଦ୍ୱିତୀୟ ଦିନ ମାନେ କେଉଁ ଇଏର ମାନେ ରାମନବମୀ ପରେ ଯେଉଁ କଥା ହେଉଥିଲା ନା, ପୂର୍ବରୁ, ହଁ ପୂର୍ବରୁ ସେ ଆସିଥିଲେ, ଅବଶ୍ୟ ମୁଁ ନଥିଲି ସେତେବେଳେ, ମୁଁ ଟିକେ ଯାଇଥିଲି ବାହାରକୁ, ସେ ଆସିଥିଲେ, କଥା ଶୁଣିଥିଲେ, କଥା ଶୁଣିକରି ମଧ୍ୟ ସେ ଯାଇଛନ୍ତି, ଭଗବାନ କଥା ଶ୍ରବଣ କରିଛନ୍ତି, ଭଗବାନଙ୍କର ପ୍ରସାଦ ପାଇଛନ୍ତି, ଆଉ ଏତେ ବର୍ଷ କାଳ ସେ ଗୁରୁଦେବଙ୍କୁ ସାହାଯ୍ୟ କରିଥିଲେ। 2006 ସେ ଗୁରୁଦେବଙ୍କର ଏଇଠି ଏଇ ରଘୁନାଥ ଧାମ ସେବାରେ ନିଯୁକ୍ତ ଅଛନ୍ତି, ବିଭିନ୍ନ ପ୍ରକାର ସେବା ତାଙ୍କର ତରଫରୁ ଯେତିକି କରାଯାଇପାରିବ କରୁଥିଲେ ସିଏ। ବିଶେଷ ଭାବରେ ଆମର ସେ ଯେଉଁ ରହିଥିଲେ ଗୋଶାଳାରେ, ସେଠି ଗୋଟେ ଜଗନ୍ନାଥ ମନ୍ଦିର ରହିଛି, ଏବଂ ଜଗନ୍ନାଥ ମନ୍ଦିରରେ ସେ ପ୍ରତି ସପ୍ତାହରେ ଗୋଟିଏ ଦିନ ସବୁ ଆମେ ସବୁ ଭକ୍ତମାନେ ଯାଇକି ସେଠି କୀର୍ତ୍ତନ କରୁଥିଲୁ, ସେଠି ପ୍ରସାଦ ବିତରଣ କରାଯାଉଥିଲା, ସେ ବ୍ୟବସ୍ଥା ସେ କରିଥିଲେ। ଅନେକ ଦିନ ଧରି ଚାଲିଥିଲା ସେଇଟା, କିନ୍ତୁ ତାପରେ କରୋନାରେ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଗଲା ପରେ ତାପରେ ସେ କହୁଥିଲେ ମୋତେ, ବହୁତ ଥର କହିଛନ୍ତି ଏଠି ସେମାନେ ଚାହୁଁଛନ୍ତି କରିବା ପାଇଁ ପ୍ରୋଗ୍ରାମ, ଆମେ କରିବା ପ୍ରୋଗ୍ରାମ, ଏଇଭଳି ଭାବରେ କହୁଥିଲେ। କେତେଥର ସେ ଯେତେବେଳେ ଆସନ୍ତି ଶେଷିକିରି କଥା କହନ୍ତି, ଆମର ଯାହା ଦରକାର ଥିଲେ ଆମେ କହିବୁ, ମୁଢ଼ି ଟିକେ ଆଣିବେ, ଇଏ କରିବେ, ଏସବୁ କରିକି ଆମେ ସେ ପ୍ରଦାନ କରୁଥିଲେ। ତେଣୁ ସେ କହୁଥିଲେ ଆମେ ଆରମ୍ଭ କରିବା, ସେଠି ପ୍ରଚାରରେ ସାହାଯ୍ୟ କରୁଥିଲେ ଭଗବାନ ଭଗବତରେ କହୁଛନ୍ତି। ଯେଉଁମାନେ ଭଗବାନ କଥା ବୁଝି ପ୍ରଚାର କରନ୍ତି, ତାଙ୍କଠାରୁ ଆଉ କିଏ ଅଧିକ ତାଙ୍କ ପ୍ରିୟ ନୁହନ୍ତି। ଭଗବତ 8:10 ଭଗବାନ କହିଲେ, ଜୟ ଇଦମ୍ ପୂର୍ବ ଗୁହ୍ୟମ୍ ମଦ୍ଭକ୍ତି ସିଧାସୁଧି ନ ଚ ତସ୍ମାତ୍ ମନୁଷ୍ୟ କଶ୍ଚିନ୍ ନାହିଁ ପ୍ରିୟକୃତମ। ଯେଉଁମାନେ ଭଗବତ ଗୀତାରେ ଯେଉଁ ଗୃହତ୍ତମ ଜ୍ଞାନ ରହିଛି ଭକ୍ତିକୁ ସେ ପ୍ରଚାର କରନ୍ତି, ଭଗବାନଙ୍କର ଆଉ କିଏ ଅଧିକ ପ୍ରିୟ ତାଙ୍କ ପାଇଁ ଆଉ କିଏ ଅଧିକ ପ୍ରିୟ ନୁହନ୍ତି। ତେଣୁ ଏଇଥିରୁ ଆମେ ଜାଣିବା ଜଗଦାନନ୍ଦ ପ୍ରଭୁ କିଭଳି ଭଗବାନ ତାଙ୍କ ପ୍ରତି ପ୍ରୀତ ହୋଇଥିବେ, କୃପା କରିଥିବେ। ତେଣୁ ଅନ୍ତିମ ସମୟ ସମସ୍ତଙ୍କ ପ୍ରତି ଆସିବ, କିନ୍ତୁ ଅନ୍ତିମ ସମୟରେ ଯଦି ଭଗବାନଙ୍କ ସ୍ମରଣ ଆସିଲା ତାହେଲେ ଜୀବନରେ ଆମେ ସିଦ୍ଧି ପ୍ରାପ୍ତ ହୋଇଗଲୁ। ତେଣୁ ଯିଏ ଯେକୌଣସି ଉପାୟରେ ସର୍ବଦା କରନ୍ତୁ ନା କାହିଁକି, କିନ୍ତୁ ଯଦି ଭଗବାନଙ୍କ ସ୍ମୃତି ଆସିଲା ପ୍ରସାଦ ପାଇକି ସେ ସର୍ବତ୍ୟାଗ କରିଛନ୍ତି, ତେଣୁ ଆମେ ଭଗବାନଙ୍କର ପ୍ରାର୍ଥନା କରିବା ତାଙ୍କର ଆତ୍ମା ସଦ୍ଗତି ହେଉ, ସେ ଭଗବାନଙ୍କ ନିତ୍ୟ ସେବାରେ ନିଯୁକ୍ତ ହୁଅନ୍ତୁ, ଏହିଭଳି ଭାବରେ ପ୍ରାର୍ଥନା କରିବା। ଏବଂ ଆମେ ଅନୁରୋଧ କରିବୁ କି ପ୍ରଭୁ ଆପଣ କିଛି କହିବେ କି, ଗୌରବ ପ୍ରଭୁ କିଛି କୁହନ୍ତୁ, ଆସନ୍ତୁ ଜଗଦାନ ପ୍ରଭୁଙ୍କ ବିଷୟରେ ଆମ ମନ୍ଦିର ସବୁଠାରୁ ବରିଷ୍ଠ ଭକ୍ତ ଗୌରମୋହନ ପ୍ରଭୁ, ତାଙ୍କୁ ଆମେ ଅନୁରୋଧ କରିବୁ, ସେ କିଛି ଜଗଦାନ ପ୍ରଭୁଙ୍କ ବିଷୟରେ କିଛି କଥା କହିବେ। Hey।